परम जन्मा विवस्वता
जरा निजेश्वरवादी भगवत विद्वेषी যারা মনে করে ভগবান হচ্ছেন একজন সাধারণ মানুষ, তারাও এইভাবে শ্রীকৃষ্ণের লীলা শ্রবণ করে বুঝতে পারে যে শ্রীকৃষ্ণ হচ্ছেন অতি মানবিক, তার রূপ সচিদানন্দময়, তিনি অপ্রাকৃত, তিনি মায়াতীত ও গুণাতীত। ভগবানের ভক্ত মাত্রই অর্জুনের মতো সর্বান্তকরণে শ্রীকৃষ্ণকে বিশ্বাস করেন। ভগবান শ্রীকৃষ্ণের এই অপ্রাকৃত তত্ত্ব সম্বন্ধে তার মনে কোন সন্দেহ থাকে না। অসুরেরা যে শ্রীকৃষ্ণকে জড়া প্রকৃতির গুণ বিশিষ্টের অধীন একদম সাধারণ মানুষ বলে মনে করে, তাদের সেই অবিশ্বাসজনিত মুক্তি তারা সেই তাদের সেই অবিশ্বাসজনিত যুক্তি খণ্ডন করার জন্যে অর্জুনের মতো শুদ্ধ ভক্তরা ভগবানের কাছে তার ভগবতার সম্বন্ধে প্রশ্ন করেন। কিন্তু প্রকৃতপক্ষে তাদের মনে ভগবান সম্বন্ধে সন্দেহের কোন রকম অবকাশই থাকে না। তেমন এই যে ভগবানের যে কথা কৌশল ভগবত গীতা চতুর্থ অধ্যায়ে যে প্রথমে এই ইমং বিবস্থিত যোগম কৃতবান আহম অভয়ম বিবস্বান মনে প্রাহ মনুরুপা করবে এবং পরম্পরা প্রাপ্ত ইমং রাগস বিধু সকাল নির্মতা রূপ নষ্ট করন্ত। তেমন এই যে পরম্পরারে ভগবান প্রথমে ভগবত গীতার জ্ঞান সূর্য দেবতা বিবস্বানকে দিয়েছিলেন, এটা প্রকৃতরে অর্জুন যেহেতু সে ভগবান ভক্ত, তেমন ভগবান যাহা কহিবে সে সবকু অর্জুন গ্রহণ করিবে। ভগবদ্গীতা দশম অধ্যায়ে গোপাধ্যায় তাৎপর্য সেটা কৌশল অর্জুন দশম অধ্যায়ে সেটা কৌশল স্বীকার করছেন যে সর্বমেক ঋতম মানে জন্মান করছি কেশব, সে কেশব আপনার মতো যাহা সব কহিলে সবকিছু মু সত্য বলে গ্রহণ করছি। তেমন যেমন ভগবানের ভক্ত সেমানে ভগবান যাহা কহিলে তাকে বুঝি নপার মধ্যে সেটা গ্রহণ করতে, যেহেতু ভগবান কৌশল বা ভগবান ভক্ত কৌশল তেমন সেমানে সেটা গ্রহণ করতে, তাঁর কোণে অবিশ্বাস নথায়। উদাহরণস্বরূপ প্রভুপাদ মহারাজ সবুলে এই দৃষ্টান্তটি উদাহরণটি দিয়ে প্রভুপাদ মহারাজ যে থরে নারদ মুনি যাচ্ছে বৈকুণ্ঠ লোক, বৈকুণ্ঠ লোক যেত যাচ্ছেন সে সময় দুইজন লোক তাঁর দেখা আসছে, জনে হচ্ছেন ভগবানের যদিও সে ভক্ত বলে কৌশল তথা কিন্তু ভক্ত সে জন ব্রাহ্মণ উচ্চ কুড়ে জাত হয়েছেন, বহু তাঁর বেদ জ্ঞান সব অছি ত্রিবেদী চতুর্বেদী এইভাবে ভাবে সমস্ত বেদ সে অধ্যয়ন করছেন, কিন্তু সে ভগবানের ভক্ত নয়, খালি ব্রাহ্মণ জন ভগবানের শাস্ত্র বিষয়ে কিছু জ্ঞান অছি কিন্তু সে ভক্ত নয়। তেমন সে যেতবে নারদ মুনিকে ভেটিলে তেমন সে নারদ মুনিকে অনুরোধ কলে যে আপনার তো যাচ্ছেন বৈকুণ্ঠ লোককে, তেমন আপনার টিকি বুঝতু প্রশ্ন পচারি ভগবান বৈকুণ্ঠেশ্বর বৈকুণ্ঠাধিপতি ভগবান বিষ্ণুকে যে মোর কেবে এই ভৌতিক উদ্ধার মু পাইব, কারণ সে ভাবছেন মু বেদশাস্ত্র সব অধ্যয়ন করছি বহু জ্ঞান মোট অছি, তেমন নিশ্চিত ভাবে মু এই জন্মে উদ্ধার পাই এই কথা সে মনে মনে ভাবছেন। তেমন সে নারদ মুনি প্রশ্ন পচারে নারদ মুনি কলে ঠিক আছে মু সেটা বুঝিকি পাইব, তাপরে যে নারদ মুনি যাচ্ছেন গোটে বরগছ মূলে জন কচি বসি সে জোতা সব সিলাই করছেন, এবং সে যেত নারদ মুনি দেখলে সে যদি মচি হলে মধ্যে সে ভগবান ভক্ত, তেমন সে নারদ মুনি যেত দেখলে তাকে প্রণাম করি তাকে এই প্রশ্নটি মধ্যে পচারে সিমিলার কোশ্চেন যে মহারাজ আপনার যাচ্ছেন বৈকুণ্ঠ লোককে ভগবান কৃপাকে পচারে যে আমি কেবে এই ভূতকে উদ্ধার হয়েপারি কি, এইভাবে প্রশ্ন আমি তো এইভাবে নিচ কর্মরে নিচ কোড়ে যাত হয়েছু নিচ কর্ম সব করছু আমার উদ্ধার হওয়ার সম্ভাবনা আছে কি, এইভাবে ভাবে প্রশ্ন পচারছেন নারদমুনি কাজে ঠিক আছে বুঝিকি কহিব। তেমন ভগবান যেত নারদমুনি যাচ্ছেন নারদমুনি সবুলে সে সবুঠ যাচ্ছে নাই আমি মধ্যে সবুঠ যাইপারি, ভগবদ গীতায় ভগবান কোশন নিত্য সর্বগত স্থাণু অচল ইয়ং সনাতন, আমার এই আত্মা ইয়ে হচ্ছে নিত্য এবং সর্বগত সবুঠে সে যাইপার সবু স্থান যাইপার, কিন্তু যেহেতু আমি এই ত্রিগুণর অধীনে আছে সেই আমি সবু স্থান বর্তমান যাইপারু না, কিন্তু যেমন এই ত্রিগুণর ঊর্ধ্বকে যাই ত্রিগুণর মুক্ত হয়েছেন সে সবু স্থান যাইপার, ଯେ ନାରଦ ମୁନି ସେଭଳି ଭାବରେ ସେ ସବୁ ବୈକୁଣ୍ଠ ଲୋକଙ୍କୁ ଆରମ୍ଭ କରି ସମସ୍ତ ଲୋକ ସେ ଗମନ କରନ୍ତି ଏବଂ ନିଜ କୌଣସି ଜ୍ଞାନରେ ଗମନ କରନ୍ତି ନାହିଁ, ନିଜେ ଶକ୍ତି ବଳରେ ସେ ଯେଉଁ ରହିଛି ସିଦ୍ଧି ରହିଛି ସେ ସିଦ୍ଧି ଅନୁସାରେ ସେ ସବୁ ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି। ତେଣୁ ଯାଇକି ଯେତେବେଳେ ବୈକୁଣ୍ଠ ଲୋକରେ ପହଞ୍ଚିଲେ ଭଗବାନ ବିଷ୍ଣୁ ନାରାୟଣ ଏବଂ ଲକ୍ଷ୍ମୀ ନାରାୟଣ ଉପସ୍ଥିତ ଅଛନ୍ତି, ତାଙ୍କୁ ପ୍ରଣାମ ଜଣାଇକରି ତାଙ୍କର ସବୁ ଭକ୍ତିର ଆଦାନ ପ୍ରଦାନ ସବୁ ହେଇଛି। ଭଗବାନ ଏବଂ ଭକ୍ତ ଭିତରେ ବହୁତ ଅନ୍ତରଙ୍ଗ ଲୀଳା ସବୁ ରହିଛି। ଏସବୁ ଲୀଳା ସବୁ ସରିଲା ପରେ ଯେତେବେଳେ ନାରୁ ଫେରିବା ପାଇଁ ବସିଛନ୍ତି, ସେହି ସମୟରେ ସେଇ ପ୍ରଶ୍ନଟି ପଚାରିଲେ ଭଗବାନ ବିଷ୍ଣୁ ଯେ ମୋର ପୃଥିବୀ ଲୋକରେ ଦୁଇ ଜଣ ବ୍ୟକ୍ତି ଦେଖା ହୋଇଥିଲେ ମୁଁ ଆସିଲା ବେଳକୁ, ସେ ଏହି ପ୍ରଶ୍ନଟି ପଚାରିଥିଲେ, ଆପଣ ଟିକେ କୃପା କରି କୁହନ୍ତୁ ସେ ପ୍ରଶ୍ନର ଉତ୍ତର। ତେଣୁ ଭଗବାନ ସବୁ ଜାଣନ୍ତି, ଆମର ଅନ୍ତର୍ବିଷୟ କଥା ସବୁ ଜାଣନ୍ତି। ତେଣୁ ଭଗବାନଙ୍କର ଗୋଟେ ନାମ ହେଉଛି ଅନ୍ତର୍ଯ୍ୟାମୀ, ସେ ଅନ୍ତର୍ଭିତ ରହୁଛନ୍ତି। ସର୍ବସଚ୍ଚା ବୁଦ୍ଧିଶାଳୀ ବିଷ୍ଣୁ ସମସ୍ତଙ୍କ ହୃଦୟରେ ଭଗବାନ ରହିଛନ୍ତି, ସମସ୍ତଙ୍କର ଅନ୍ତର୍ଗତା ଭଗବାନ ଜାଣନ୍ତି। ତେଣୁ ସିଏ କହିଲେ ଏ ଯେଉଁ ବ୍ରାହ୍ମଣ ଜଣକ ଯିଏ ତୁମକୁ ପ୍ରଶ୍ନ ପଚାରିଥିଲେ ତାଙ୍କୁ କହିବ ଯେ ସିଏ ତାଙ୍କୁ ଅନେକ ଜଣ ଲାଗିବେ ଉଦ୍ଧାର କରିବା, କିନ୍ତୁ ସେ ମୋତି ଜଣକ ସିଏ ଏଇ ଜନ୍ମରେ ଉଦ୍ଧାର ପାଇବେ। ଏଇଭଳି ଭାବରେ ଯେତେବେଳେ ସେ କହିଲେ ନାରଦ ମୁନି ମଧ୍ୟ ଆଶୀର୍ ହେଲେ, ମୋତି ଜଣକ ସେ ଆପଣଙ୍କର ତ ଏତେ ବେଦ ଅଧ୍ୟୟନ ଇତ୍ୟାଦି କରୁନାହାନ୍ତି ବା ସେ ତ ଏତେ ଭକ୍ତ ଭଳି ଜଣା କରୁନାହାନ୍ତି, ତେବେ ସେ କେମିତି ଏଇ ଜନ୍ମରେ ଉଦ୍ଧାର ପାଇବେ? ଆଉ ବ୍ରାହ୍ମଣ କେମିତି ଏତେ ଜନ୍ମ ଲାଗିବ? ସେ ତ ଏତେ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ଏତେ ଜ୍ଞାନ ଅଛି, ଏତେ ଉଚ୍ଚକୋଳ ଜାହାତ ହୋଇଛନ୍ତି। ତେଣୁ ଭଗବାନ କହିଲେ ତମେ ଯଦି ତାଙ୍କୁ ଏଇ ଗୋଟିଏ କଥା କହିବ ତାହେଲେ ତମେ ବୁଝିପାରିବ କ'ଣ ପାଇଁ ତାଙ୍କର ଏତେ ଡେରି ହେବ। ନା କ'ଣ କହିବି ନା ଯେତେବେଳେ ସେମାନେ ପଚାରିବେ ଯେ ଭଗବାନ କ'ଣ କହୁଥିଲେ, ସେତେବେଳେ ତମେ କହିବ ଯେ ଭଗବାନ ଗୋଟେ ଛୁଞ୍ଚିର ଯେଉଁ କଣାଟି ଅଛି, ଛୁଞ୍ଚିରେ ଯେଉଁ ଗୋଟେ କଣା ଅଛି, ମୋର ଗୋଟେ ରହିଛି, ସେ କଣାରେ ଗୋଟେ ହାତୀକୁ ଏପଟ ସେପଟ କରୁଥିଲେ। ତେବେ ଏଇ ପ୍ରଶ୍ନ ଏଇ କଥା ଯେତେବେଳେ କହିବ ସେ ତାଙ୍କର ଯାହା ରିଆକ୍ସନ୍ ଦେଖିବ ସେଇଠୁ ତମେ ବୁଝିପାରିବ କାହିଁକି ତାଙ୍କର ଏତେ ଡେରି ଆଉ ମୋତି କାହିଁକି ଏତେ ଶୀଘ୍ର ମୁକ୍ତି ପ୍ରାପ୍ତ ହେଲେ। ତେଣୁ ସେ ଭଗବାନଙ୍କୁ ପ୍ରଣାମ ଜଣାଇକରି ଯେତେବେଳେ ଫେରିକି ଆସିଲେ, ତେଣୁ ପ୍ରଥମେ ମୋଚି ଦେଖାହେଲେ। ସେ ମୋଚି ଯେତେବେଳେ ନାରଦ ଦେଖିଲେ ପୁଣି ତାଙ୍କୁ ବହୁତ ଆନନ୍ଦ ପ୍ରାପ୍ତ ହେଲେ, ତାଙ୍କୁ ପ୍ରଣାମ କରିକି ତାଙ୍କୁ ସେଇ ପ୍ରଶ୍ନଟି ପଚାରିଲେ ଭଗବାନଙ୍କ ସହିତ ଦେଖାହେଲା, ଭଗବାନ କ'ଣ କରୁଥିଲେ, ଭଗବାନ କିଭଳି ସବୁ ଲୀଳା କରୁଛନ୍ତି, ଭଗବାନଙ୍କ ସବୁ କିଛି ଅଦ୍ଭୁତ ଅଦ୍ଭୁତ କର୍ମ ନା ଭଗବାନଙ୍କୁ କୁହାଯାଏ ଅଦ୍ଭୁତ କର୍ମ ସବୁ କରନ୍ତି। ତେଣୁ ଏହିଭଳି ଯେତେବେଳେ ପ୍ରଶ୍ନ ପଚାରିଲେ ନାରଦ କହିଲେ ଯେ ଭଗବାନଙ୍କ ସହିତ ତୁମେ ଏଇ ଜନ୍ମରେ ଉଦ୍ଧାର ପାଇଥିଲ। ତେଣୁ ଏ କଥା ଯେତେବେଳେ ଶୁଣିଲେ ସେ ବହୁତ ଆନନ୍ଦିତ ହେଲେ। ତେଣୁ ନାରଦ ପଚାରିଲେ ତମେ କେମିତି ବିଶ୍ୱାସ କର ତମେ ଏଇ ଜନ୍ମରେ ଉଦ୍ଧାର ପାଇଛ ବୋଲି? ନା ଭଗବାନ ଯାହା କହିଛନ୍ତି ମାନେ ସେଥିରେ କୌଣସି ଅବିଶ୍ୱାସ ପ୍ରଶ୍ନ ନାହିଁ। ଭଗବାନ ଯାହା ଯେମିତି ଅର୍ଜୁନ କହିଲେ ସର୍ବମ ଏତମ ଋତମ ମାନେ ଜନ୍ମ ସବୁକିଛି ମୁଁ ସତ୍ୟ ବୋଲି ଗ୍ରହଣ କରୁଛି, ତେଣୁ ଭଗବାନ ଯଦି କହୁଛନ୍ତି ମାନେ ନିଶ୍ଚିତ ଭାବେ ଉଦ୍ଧାର ପାଇବେ, ତ କୌଣସି ସନ୍ଦେହ ନାହିଁ। ନା ଭଗବାନ କହୁଥିଲେ ଗୋଟେ କଥା ତୁମକୁ କହିବା ପାଇଁ ଯେ ଭଗବାନ ଯେଉଁ ସବୁ କାର୍ଯ୍ୟ କରନ୍ତି ଅଦ୍ଭୁତ କର୍ମ କରନ୍ତି, ତାଙ୍କୁ ତ ଗୋଟିଏ ଅଦ୍ଭୁତ କର୍ମ ଦେଖିକି କରିବାର ଯେ ଗୋଟିଏ ଛୁଞ୍ଚି ମୁନିରେ ସେ ଗୋଟେ ହାତୀକୁ ଏପ୍ରସନ୍ନ କରୁଥିଲେ, ଏଇଟା ତମେ ବିଶ୍ୱାସ କରୁଛ? ନା ମୁଁ ବିଶ୍ୱାସ କରିବି, କେମିତି ବିଶ୍ୱାସ କରୁଛ? ସେ କହିଲେ ଏ ଯେଉଁ ବର ଗଛ ମୂଳରେ ବସି ଏ ବରଗଛଟି ଏତେ ବିରାଟ ବଡ଼ ବରଗଛ ଅଛି, ସେ କେମିତି ଏ ବରଗଛଟି ହେଇଛି? ଗୋଟେ ଅତି କ୍ଷୁଦ୍ର ମଞ୍ଜିରୁ ହେଇଛି, ଅତି କ୍ଷୁଦ୍ର ମଞ୍ଜି, ଏତେ କ୍ଷୁଦ୍ର ମଞ୍ଜିରୁ ଯଦି ଏତେ ବିରାଟ ବୃକ୍ଷ ବଟବୃକ୍ଷ ହେଇପାରିଲା ତାହେଲେ ଭଗବାନ କାହିଁକି ନ କରିବେ? ଭଗବାନ ଅଦ୍ଭୁତ କରୁଣ, ଭଗବାନ ସବୁକିଛି କରିପାରିବେ, ସମ୍ଭବକୁ ଅସମ୍ଭବ କରିବେ, କର୍ତ୍ତମ ଅକର୍ତ୍ତମ ସର୍ବଥା କର୍ତ୍ତମ ସମର୍ଥମ, ଭଗବାନଙ୍କ ପାଖରେ ଏମିତି କିଛି ଅସମ୍ଭବ ଜିନିଷ ନାହିଁ। ଆମେ ସ୍କୁଲରେ ପଢ଼ିଲା ବେଳେ କଲେଜରେ ପଢ଼ିଲା ବେଳେ ପଢ଼ୁଥିଲୁ ନେପୋଲିଅନ ଫ୍ରେଞ୍ଚ ରିଭଲ୍ୟୁସନ୍, ଫ୍ରେଞ୍ଚ ରିଭଲ୍ୟୁସନ୍ ଯେତେବେଳେ ପଢ଼ା ହେଉଥିଲା ନେପୋଲିଅନ ବୋନାପାର୍ଟଙ୍କ କଥା ପଢ଼ୁଥିଲା ପଢ଼ା ହେଉଥିଲା ନେପୋଲିଅନ କହୁଥିଲେ ଯେ ଦ୍ୟାଟ୍ ଇଜ୍ ନୋ ସଚ୍ ୱାର୍ଡ କଲ୍ଡ ଇମ୍ପସିବୁଲ୍ ଇନ୍ ମାଇ ଡିକ୍ସନାରୀ। ତାଙ୍କର ନେପୋଲିଅନ କହୁଥିଲେ ମୋର ଡିକ୍ସନାରୀରେ ଇମ୍ପସିବୁଲ୍ ୱାର୍ଡ କିଛି ନାହିଁ, କିନ୍ତୁ ଯଦିଓ ସେ କହୁଥିଲେ କିନ୍ତୁ ତାଙ୍କ ପାଇଁ ଏଇ ତାଙ୍କର ଜୀବନକୁ ରକ୍ଷା କରିବାଟା ଇମ୍ପସିବୁଲ୍ ହେଇଗଲା, ସେ ମୃତ୍ୟୁବରଣ କରିବାକୁ ପଡ଼ିଲା, ସେଇଟା ସେ ଜାଣିପାରୁନଥିଲେ। କିନ୍ତୁ ଭଗବାନ ପାଇଁ କୌଣସି ଇମ୍ପସିବୁଲ୍ ବୋଲି କିଛି ଜିନିଷ ନାହିଁ, ଭଗବାନ ସବୁକିଛି କରିପାରିବେ, ସବୁକିଛି ତାଙ୍କ ପାଇଁ ସମ୍ଭବ। ତେଣୁ ଏଇ କଥା ଯେତେବେଳେ କହିଲେ ନାରଦ ମୁନି କହିଲେ ଭଗବାନ କହିଛନ୍ତି ପ୍ରକୃତରେ ସେ ଭଗବାନ ସବୁ ଜାଣିପାରୁଛନ୍ତି। ତେଣୁ ତାପରେ ଯେତେବେଳେ ଫେରିକିରି ବ୍ରାହ୍ମଣ ସବୁ ଦେଖାହେଇଛି, ବ୍ରାହ୍ମଣ ଯେତେବେଳେ ନାରଦଙ୍କୁ ଦେଖିଲେ ତାଙ୍କୁ ସେଇ ପ୍ରଶ୍ନକୁ ପଚାରିଲେ ଯେ ଭଗବାନ କେବେ ମୋତେ ଉଦ୍ଧାର କରିବେ, କ'ଣ କହିଲେ ଭଗବାନ? ଭଗବାନ ସେ ନାରଦଙ୍କୁ କହିଲେ, ଭଗବାନ କହିଛନ୍ତି ତୁମକୁ ଅନେକ ଜଣ ବିତିଯିବ, ତୁମର ଏଇ ଉଦ୍ଧାର ପାଇବା ଅନେକ ଜଣ ବିତିଯିବ। ମୁଁ ଏତେ ଶାସ୍ତ୍ର ଅଧ୍ୟୟନ କରିଛି, ଏତେ ଉଚ୍ଚକୋଟୀରେ ଜନ୍ମଗ୍ରହଣ କରିଛି, ଏସବୁ କ'ଣ ବୃଥା ହେଇଯିବ? ଏଇଭଳି ଭାବରେ ସେ ବିଶ୍ୱାସ କରିପାରିଲେନି। ତେଣୁ ଭଗବାନ ନାରଦଙ୍କୁ କହିଲେ, ଭଗବାନ କହିଛନ୍ତି ତୁମକୁ ଏଇ କଥା କହିବା ପାଇଁ ଯେ ଭଗବାନ ଗୋଟେ ଛୁଞ୍ଚି ମନରେ ଗୋଟେ ହାତୀକୁ ଏପଟ ସେପଟ କରୁଛନ୍ତି, ଏ କଥା ତମେ ବିଶ୍ୱାସ କରୁଛନ୍ତି ନା? ଏଇଟା ସମ୍ଭବ ନୁହେଁ, ଇଏ ସବୁ ଅସମ୍ଭବ ଜିନିଷ, ଏଇଟା କେମିତି ସମ୍ଭବ? ଅବଜାନନ୍ତି ମା ମୂଢ଼ା ମାନସିଂ ଧର୍ମାସିତ ପରମ ଭାବ ମଜାନନ୍ତୁ ମୁଁ ବ୍ୟୟ ମାନନ୍ତୁ। ଭଗବାନଙ୍କର ଏସବୁ ଯୋଉ ବିଭିନ୍ନ ଲୀଳା ରହିଛି, ଅଦ୍ଭୁତ ଲୀଳା, ତାକୁ ସାଧାରଣ ଲୋକ ବୁଝିପାରିଲେନି। ତେଣୁ ଜଣେ ଶାସ୍ତ୍ର ଅଧ୍ୟୟନ କରିଥିଲେ ମଧ୍ୟ, ଅନେକ ଶାସ୍ତ୍ର ଜ୍ଞାନ ଥିଲେ ମଧ୍ୟ, ଅନେକ ଉଚ୍ଚକୂଳରେ ଯାହା ଦେଇଥିଲେ ମଧ୍ୟ, ଜନ୍ମ ଐଶ୍ୱର୍ଯ୍ୟ ସୁତ ଶ୍ରୀ ଏସବୁ ଯେତେ ଉଚ୍ଚ ସ୍ଥାନରେ ଥିଲେ ମଧ୍ୟ, ଜଣେ ଯଦି ଭଗବାନଙ୍କର ଭକ୍ତ ପୋଷଣ ତାହେଲେ ଏସବୁ କେବଳ ସମୟ ବୈ କେବଳ ବା ଏସବୁ ବୃଥା ବୋଲି କୁହାଯାଉଛି। ଆମର ବର୍ଣ୍ଣନା କରାଯାଇଛି ଯେ ଭଗବତ ଭକ୍ତିହୀନସ୍ୟ ଜପ ତପ ଏସବୁ ଅପ୍ରଣାସୀବ ଲୋକସ୍ୟ ମଣ୍ଡନ ଲୋକରଣ। ଯେମିତି ଜଣଙ୍କର ଭଗବାନଙ୍କ ଭକ୍ତି ନାହିଁ, ଭଗବତ ଭକ୍ତିହୀନସ୍ୟ, ଜଣଙ୍କର ଭକ୍ତି ନାହିଁ ମାନେ ତାର ଯେତେ ଉଚ୍ଚକୋଳରେ ଜନ୍ମ ହଉ ବା ସେ ବହୁତ ଜ୍ଞାନ ଅଧ୍ୟୟନ କରିଥାଉ, ବା ସେ ତାଙ୍କର ବହୁତ କିଛି ବହୁତ ଶକ୍ତି ଥାଇପାରେ, କିନ୍ତୁ ଏସବୁ ଅପ୍ରଣାଶ୍ରୟ ଦେହସ୍ୟ ମଣ୍ଡନ ଲୋକରଣ। ଯେମିତି ଆମେ ଦେଖୁଛେ ଜଣେ ମୃତ୍ୟୁବରଣ କଲେ, ମୃତ୍ୟୁବରଣ କଲେ ତାକୁ ବିଭିନ୍ନ ପ୍ରକାର ସାଜସଜା କରାଯାଉଛି, ସାଜସଜା କରାଯାଇକି ତାକୁ ନିଆଯାଉଛି, କିନ୍ତୁ ତାର ମୂଲ୍ୟ କ'ଣ? ଅପ୍ରାଣାଶ୍ରୟ ଲୋକସ୍ୟ ମଣ୍ଡନ ଲୋକରଣ। ଯେଉଁମାନେ ଭଗବାନଙ୍କର ଭକ୍ତ ନୁହନ୍ତି ତାଙ୍କର ଯେତେ ଉଚ୍ଚକୋଳରେ ଜନ୍ମ ହୁଅନ୍ତୁ ବା ଯେତେ ତାଙ୍କର ଜ୍ଞାନ ଥାଉ, ଯେତେ ଶୋକ ତାଙ୍କର ମନେ ଥାଉ, ବା ଯାହା ଯେତେ ବିଭିନ୍ନ ପ୍ରକାର ଅଦ୍ଭୁତ ଶକ୍ତି ଥାଉ, କିନ୍ତୁ ଯଦି ସେ ଭଗବାନ ଭକ୍ତ ନୁହନ୍ତି ତାହେଲେ ଏସବୁ କେବଳ ମଣ୍ଡନ ଲୋକରଣ ଅପ୍ରାଣ ସେଇ ଲୋକସ୍ୟ। ଜଣେ ମୃତ୍ୟୁବରଣ କରିଯାଉଛି, ମୃତ୍ୟୁବରଣ କରିଗଲେ ତାକୁ ଯେତେ ଆମେ ସଜେଇଲେ ମଧ୍ୟ ତାର ମୂଲ୍ୟ କ'ଣ? ସେଇଭଳିଆ ଭାବରେ ସେ ବର୍ଣ୍ଣନା କରାଯାଇଛି। ଆମର ଭିତ୍ତପ୍ରଦେଶରେ କହୁଥିଲେ ପାଉଛି ସେଇଟା ବର୍ଣ୍ଣନା କରାଯାଇଛି। ତେଣୁ ଏଇଭଳି ଭାବରେ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ସେମାନେ ଏଇ ଭଗବାନଙ୍କ ଲୀଳା ସବୁ ବୁଝିପାରିବେ ନାହିଁ। ସେଥିପାଇଁ ଆ ପୂର୍ବରେ ଭଗବାନ କହୁଛନ୍ତି, ଯେହେତୁ ତୁମେ ମୋର ସଖା ଭକ୍ତ ସିନେ ସଖା ଚେତି ରହସ୍ୟ ଯେହେତୁ ଉତ୍ପନ୍ନ, ମୁଁ ତୁମକୁ କହୁଛି କାହିଁକି ନା ଯେହେତୁ ତୁମେ ମୋର ଭକ୍ତ, ତୁମେ ମୋର ସଖା। ଅପରାଣ ସେ ଯେଉଁ କହିଲେ, ସାଇବାଇ ମାୟାଚାର୍ଯ୍ୟ ଯୋଗ ପ୍ରକୃତ ପ୍ରାଧାନ ଭକ୍ତ ସିନେ ସଖା ଚେତି ରହସ୍ୟ ଯେହେତୁ ଉତ୍ତମ। ଯେଉଁ ଜ୍ଞାନ ଭଗବାନ ସୂର୍ଯ୍ୟ ଦେବତା ବ୍ୟବସାୟଙ୍କୁ ଦେଇଥିଲେ, କୋଟି ମାନଙ୍କୁ 12,40,000,000 ପୂର୍ବେ ଦେଇଥିଲେ ସେ ଜ୍ଞାନ, ତେଣୁ ସେଇ ଜ୍ଞାନକୁ ବର୍ତ୍ତମାନ ଯେତେବେଳେ ଅର୍ଜୁନକୁ ଦେଉଛନ୍ତି, ଅର୍ଜୁନକୁ କାହିଁକି ଦେଉଛନ୍ତି? ଭଗବାନ କହିଲେ, ଯେହେତୁ ତୁମର ଭକ୍ତ, ଜଣେ ଭକ୍ତ ନହେଲେ ଏସବୁ ବୁଝିପାରିବେ ନାହିଁ। ସେଥିପାଇଁ ଏ ଯେଉଁ ଜ୍ଞାନ ଭଗବତ ଦ୍ୱାରା ଭଗବାନ ଦେଇଛନ୍ତି, ଆ ପରେ 26 ଶ୍ଳୋକରେ ମଧ୍ୟ କହିବେ ଯେ ଏଇସବୁ ଜ୍ଞାନ ବୁଝିବା ପାଇଁ ହେଲେ ତୁମକୁ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେକ୍ଷ ଜ୍ଞାନ ଜ୍ଞାନେନ ଚକ୍ଷୁଦର୍ଶିନ। ଏ ଜ୍ଞାନକୁ ପ୍ରାପ୍ତ ହେବା ପାଇଁ ଆମର ସାଧାରଣ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେ ଜ୍ଞାନକୁ ମଧ୍ୟ ପ୍ରାପ୍ତ ହେବା ପାଇଁ ଜଣେ ଆଚାର୍ଯ୍ୟ ବା ଗୁରୁଙ୍କ ପାଖକୁ ଯାଉଛନ୍ତି, ତାଙ୍କୁ ପ୍ରଣାମ କରୁଛନ୍ତି, ଶିକ୍ଷା କରୁଛନ୍ତି, ଛୋଟ ପିଲାଦିନରୁ କେମିତି ଶିକ୍ଷକ ଶିକ୍ଷା ଦେଉଛନ୍ତି, କେମିତି ଗୁରୁଜନକୁ ପ୍ରଣାମ କରିବ, ଏଇଭଳି ଭାବରେ ତାଙ୍କୁ ଶିକ୍ଷା ଦେଇକରି ସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ଇଏ ଭୌତିକ ଜ୍ଞାନ, ଆଉ ଏଇ ଯେଉଁ ପରମାର୍ଥିକ ଜ୍ଞାନ କଥା ଆଉ କ'ଣ କହିବା? ତେଣୁ ଏଇ ପରମାର୍ଥିକ ଜ୍ଞାନ ଆମର କେତେଜଣ ଅଛନ୍ତି ଯେଉଁମାନେ ନିଜ ଚେଷ୍ଟାରେ ମଧ୍ୟ ଭୌତିକ ଜ୍ଞାନ ଲାଭ କରନ୍ତି। ଯେମିତି ଆମର ବର୍ଣ୍ଣନା କରାଯାଇଛି ବିଭିନ୍ନ ବୈଜ୍ଞାନିକମାନେ ସବୁ ଅଛନ୍ତି, ଯିଏ ବାହାର କରିଥିଲେ ଏଡିସନ୍ ନା କ'ଣ ତାଙ୍କ ନାଁ, ସେ ଯେ ରେଲୱେ ଇଞ୍ଜିନ୍ ବାହାର କରିଥିଲେ, ସେ ପିଲାଦିନେ ସେ ପାଠ
ପଢ଼ିନାହାନ୍ତି,
ଷ୍ଟିଭେନ୍ସନ୍, ହଁ ଜର୍ଜ ଷ୍ଟିଭେନ୍ସନ୍, ସେ ତାଙ୍କର କୌଣସି ପାଠ ଅଧ୍ୟୟନ କରିନା, ସ୍କୁଲକୁ ଯାଇନାହାନ୍ତି, କିନ୍ତୁ ସେ ସ୍କୁଲରେ ତାଙ୍କୁ ଗଲେ ସେ ଯେତେ ପାଠ ପଢିପାରିଲେ ତାଙ୍କ ସ୍କୁଲ ତାଙ୍କର ଟିଚର ବିଦା କରିଦେଲେ ତାଙ୍କୁ, କିନ୍ତୁ ସିଏ ମନକୁ ସବୁ ବିଭିନ୍ନ ପ୍ରକାର ଚିନ୍ତା କରିକି ଗବେଷଣା କରିକି ଏସବୁ ରେଡିଓ ଇଞ୍ଜିନ ପାର୍ଟ ହେଇଥିଲେ। ଏଭଳି କେତେଜଣ ବୈଜ୍ଞାନିକ ଅଛନ୍ତି ଯେଉଁମାନେ ସ୍କୁଲ ବା ଶିକ୍ଷକଙ୍କର ସାହାଯ୍ୟ ନ ନେଇକି ମଧ୍ୟ ସେ ଜ୍ଞାନ ପ୍ରାପ୍ତ ହେଇଛନ୍ତି। କିନ୍ତୁ ପରମାର୍ଥ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଗୁରୁଙ୍କର ବିନା ଜଣେ କେବେ ହେଲେ ଏଇ ଜ୍ଞାନକୁ ପ୍ରାପ୍ତ ହେଇପାରିବ ନାହିଁ। ସେଥିପାଇଁ ଭଗବାନ ଏଇ ଚତୁର୍ଥ କହିବେ ଏଇ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନ ଶିଖିବା ଏଇ ତିନୋଟି ଜିନିଷ ଦରକାର ଅଛି। ପ୍ରଣିପାତ କରିବାକୁ ପଡ଼ିବ, ନିଜକୁ ସରେଣ୍ଡର ନ କଲେ ଆମେ ଏଇ ଜ୍ଞାନ ପ୍ରାପ୍ତ ହେଇପାରିବା ନାହିଁ। ଅର୍ଜୁନ ଯେତେବେଳେ ଭଗବାନ ସହିତ ବିଭିନ୍ନ ପ୍ରକାର ଯୁକ୍ତତର୍କ କରୁଥିଲେ ପ୍ରଥମ ଅଧ୍ୟାୟରେ ଭଗବାନଙ୍କୁ ସେ ମନା କରିଦେଲେ ମୁଁ ଯୁଦ୍ଧ କରିବିନି, କେମିତି ମୁଁ ଯୁଦ୍ଧ କରିବି, କଥମ ଏତଦ୍ବିଜା କଥମ ଭୀଷ୍ମ ମହମ ସଂଖ୍ୟେ ଗୁଣଂଚ ମଧୁସୂଦନ ଈଶ୍ୱରୀ ପ୍ରତି ଦୋଷାମ ବିଧାୟ ମଧୁସୂଦନ। ତମେ ତମର ଶତ୍ରୁଙ୍କୁ ହତ୍ୟା କରିଛ, କିନ୍ତୁ ତମ ନାମ ହେଉଛି ହରିସୂଦନ, ତମର ନାମ ହେଉଛି ମଧୁସୂଦନ, କିନ୍ତୁ ତମେ ତମ ପିତାଙ୍କୁ ବା ତମର ଗୁରୁଙ୍କୁ ସନ୍ଦୀପନି ମୁନିଙ୍କୁ ସେମାନଙ୍କୁ ହତ୍ୟା କରିଛ କି? ଏଇ ଅର୍ଜୁନଙ୍କ ମନରେ ଏଇ ଯେଉଁ ଭାବ ହେଇକି ରହିଛି, ସେଇଥିପାଇଁ ସେ କହୁଛନ୍ତି ମୁଁ କେମିତି କଥମ ଭୀଷ୍ମ ମହମ ସଂଖ୍ୟେ ଏ ଯୁଦ୍ଧରେ କେମିତି ମୁଁ ଭୀଷ୍ମଙ୍କୁ ସେ ଯୁଦ୍ଧ କରିବି, ଦ୍ରୋଣାଚାର୍ଯ୍ୟଙ୍କୁ ସେ ଯୁଦ୍ଧ କରିବି, ଏସବୁ ବିଭିନ୍ନ ପ୍ରକାର ସବୁ ଯୁକ୍ତିତର୍କ ହେଇଛି ପ୍ରଥମ ଅଧ୍ୟାୟରେ। ଏବଂ ଦ୍ୱିତୀୟ ଅଧ୍ୟାୟରେ ମଧ୍ୟ କେତୋଟି ଶୋକ ପର୍ଯ୍ୟନ୍ତ ଅର୍ଜୁନ ଭଗବାନ ସବୁ ଯୁକ୍ତି କରୁଥିଲେ, କିନ୍ତୁ ଯେତେବେଳେ ଅର୍ଜୁନ ଦେଖିଲେ ଏଇ ଯୁକ୍ତିତର୍କ ମାଧ୍ୟମରେ ଆମର ଏ ଯେଉଁ ସମସ୍ୟା ସମାଧାନ ହେଇପାରିବନି, ତେଣୁ ସେ ଭଗବାନଙ୍କ ଶରଣରେ ଯାଇଛି। କାର୍ପଣ ଦୋଷ ଭଗତ ସ୍ୱଭାବ ଉଚ୍ଛାନ ଚନ୍ଦ୍ରାନ୍ନ ସମୂଳ ଚେତା ଯଶ୍ରେୟସ୍ୟାନୁଷ୍ଠିତମୁଦ୍ରାମେ ଶିଷ୍ୟସ୍ତେହଂ ସାଧିମାନ୍ତାନ୍ତପନ୍ନ। ମୁଁ ଆପଣଙ୍କ ଶିଷ୍ୟତ୍ୱ ଗ୍ରହଣ କରିଛି, ମୋର ବର୍ତ୍ତମାନ କୃପଣ ଯାହାକୁ ମୁଁ ମୋର ପ୍ରକୃତ ସ୍ୱଭାବ ମୋର ଯେଉଁ କ୍ଷତ୍ର ସ୍ୱଭାବ ରହିଛି ସେ ସ୍ୱଭାବ କୃପଣକୁ ନଷ୍ଟ ହେଇଯାଇଛି, ତେଣୁ ଏ ପ୍ରକୃତ ଧର୍ମ ମୋର କ'ଣ କରିବା ଉଚିତ, ମୋର ପକ୍ଷେ ଶ୍ରେୟ କ'ଣ, ସେ ଜିନିଷ ମୁଁ ବୁଝିପାରୁନି, ତେଣୁ ମୁଁ ଆପଣଙ୍କ ଶରଣରେ ଗଲି, ଆପଣ ମୋତେ ଶିଷ୍ୟ ହିସାବରେ ଗ୍ରହଣ କରିକି ମୋତେ ଶୋଧନ କରନ୍ତି। ଏଇଭଳି ଭାବରେ ଯେତେବେଳେ ଅର୍ଜୁନ ଭଗବାନଙ୍କ ଶରଣରେ ଯାଇଛନ୍ତି ସେତେବେଳେ ଭଗବାନ ଏସବୁ ଜ୍ଞାନ ପ୍ରଦାନ କରୁଛନ୍ତି। ସେଇଭଳି ଭାବରେ ଆମେ ଯେତେବେଳେ ଏଇ ଭଗବଦ୍ଗୀତା ହଉ ବା ପରମାର୍ଥ ଜ୍ଞାନ ଯେଉଁ ରହିଛି, ଜଣେ ଆମେ ତ ସିଧାସଳଖ ଭଗବାନଙ୍କର ଶିଷ୍ୟତ୍ୱ ଗ୍ରହଣ କରିପାରିବା ନାହିଁ, ଭଗବାନଙ୍କର ଯେ ପ୍ରତିନିଧି ରହିଛନ୍ତି ଯେ ସ୍ପିରିଚୁଆଲ ମାଷ୍ଟର ଯିଏକି ଆଧ୍ୟାତ୍ମିକ ଗୁରୁ ରହିଛନ୍ତି, ତାଙ୍କର ଶରଣରେ ଯାଇକିରି ଯେଉଁ କୁହାଯାଇଛି ଭାଗବତରେ ଏକାସ୍କନ୍ଦରେ ଉଦ୍ଧବକୁ ଭଗବାନ କହିଛନ୍ତି ସେ କଥା, ଆଚାର୍ଯ୍ୟ ମାମ ବିରାମିଆ, ମୋତେ ମୋର ଆଚାର୍ଯ୍ୟକୁ ମାନେ ଯେଉଁମାନେ ଗୁରୁଙ୍କୁ ମୋର ଭଗବାନ ଭଳି ଗ୍ରହଣ କରିବ, ଆଚାର୍ଯ୍ୟ ମାମ ବିରାମିଆ ନାମ ମାନ୍ୟତା କରିଛି, ଅନ୍ୟ କିଛି ଚିନ୍ତା କରିବନି ତାଙ୍କୁ, ବିଶେଷ କରି ନ ମୂର୍ତ୍ତି ମଧ୍ୟ ଅଶ୍ରିୟତ ସର୍ବଦେବମୟ ଗୁରୁ, ତାଙ୍କୁ ଅଶ୍ରିୟା ବା ତାଙ୍କୁ ଈର୍ଷା କରିବନି, କାରଣ ସେ ଏତେ ସମ୍ମାନ ପାଉଛନ୍ତି, ଏତେ ସବୁ ତାଙ୍କର ଧନ ସମ୍ପତ୍ତି ରହିଛି, ଏଇଭଳି ଭାବରେ ଯଦି ଚିନ୍ତା କରିବା ଆମେ ବା ତାଙ୍କୁ ଈର୍ଷା କରିବା ତାହେଲେ ଆମେ ଏ ଯେଉଁ ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହେଇଛୁ। ଯଶ ଦେବେ ପରାପତି ଯଥା ଦେବେ ତଥା ଗୁରୁ ଯଶତେ ସପ୍ତାହ ଯଥା ପ୍ରକାଶନ୍ତି ମହାତ୍ମା, ଯେଉଁଭଳି ଭାବରେ ଆମେ ଭଗବାନଙ୍କୁ ସମ୍ମାନ କରୁଛେ ସେଭଳି ଭାବରେ ଗୁରୁଙ୍କୁ ଯଦି ସମ୍ମାନ କରିବା ତାହେଲେ ଗୁରୁଙ୍କର କୃପାରୁ ଦେଶ ପ୍ରସାଦ ଭଗବତ ପ୍ରସାଦ, ଗୁରୁଙ୍କର କୃପାରୁ ଆମେ ଭଗବାନଙ୍କ କୃପା ପ୍ରାପ୍ତ ହେଇପାରିବା, ଏଇ ଭଗବତ ଜ୍ଞାନକୁ ପ୍ରାପ୍ତ ହେଇପାରିବା। ତେଣୁ ଯାହା ବି ହଉ ଅର୍ଜୁନ ଭଗବାନଙ୍କର ପ୍ରକୃତରେ ଶୁଦ୍ଧ ଭକ୍ତ, କିନ୍ତୁ ଭଗବାନ କହିଲେ ନା ପୂର୍ବରୁ କହିଲେ ସେଟା ଭକ୍ତୋଷୀ ସକାଚେତି, ଯେହେତୁ ଜଣେ ଭଗବାନର ଭକ୍ତ ଏବଂ ସେ ସଖ୍ୟ ସମୟରେ ଭଗବାନଙ୍କ ସହିତ ଭକ୍ତି ଆଚରଣ କରୁଛନ୍ତି, ତେଣୁ ଏଇ ଯେଉଁ ଏଇ ଯେଉଁ ତତ୍ତ୍ୱ ସବୁ ରହିଛି ଏ ତତ୍ତ୍ୱକୁ ଜଣେ ବୁଝିପାରିବ ତାହେଲେ ଏଇ ଭକ୍ତି ମାଧ୍ୟମରେ ତତ୍ତ୍ୱକୁ ବୁଝିପାରିବ, ଅନ୍ୟ କୌଣସି ଉପାୟରେ ଏ ତତ୍ତ୍ୱକୁ ବୁଝିପାରିବେ ନାହିଁ। ହଁ ଭଗବତରେ ଅଷ୍ଟାଦଶ ଅଧ୍ୟାୟରେ ଏଇଟିନ୍ ଚାପ୍ଟରରେ ଭଗବାନ କହିଛନ୍ତି ଭକ୍ତିଆ ମାମ ଅଭିଜ୍ଞାନାଦି ଯାବାନ ଦଶାତ୍ମତତ୍ଵ ଲୋକମାନଙ୍କ ତତ୍ତ୍ୱ ଜ୍ଞାନତା ବିଶତେ ତଦନନ୍ତର, ଭଗବାନଙ୍କର ଏଇ ଯେଉଁ ସବୁ ତତ୍ତ୍ୱ ସବୁ ରହିଛି ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ଏଇ ଯେଉଁ ତତ୍ତ୍ୱ ସବୁ ରହିଛି ଏ ତତ୍ତ୍ୱକୁ ବୁଝିବାକୁ ହେଲେ ଭକ୍ତି ମାଧ୍ୟମରେ ହିଁ ଆମେ ଏଇଟା ବୁଝିପାରିବା, ଅନ୍ୟ କୌଣସି ଉପାୟରେ ଆମେ ଏଇ ଭକ୍ତି ତତ୍ତ୍ୱ ବୁଝିପାରିବା ନାହିଁ। ତେଣୁ ଅର୍ଜୁନ ପ୍ରଭୁ ଯଦି ଜାଣନ୍ତି ଭଗବାନଙ୍କର ପୋଜିସନ୍ ବା ଭଗବାନଙ୍କର ଯେଉଁ ସ୍ଥିତିକି ଅର୍ଜୁନ ଜାଣନ୍ତି, କାରଣ ଭଗବାନଙ୍କ ସେ ହେଉଛନ୍ତି ଶୁଦ୍ଧ ଭକ୍ତ, ଆଉ ଏଇ ପ୍ରଶ୍ନର ଉତ୍ତରରେ ଭଗବାନ କହିବେ ସେ କଥା, ଭଉଣୀ ବ୍ୟକ୍ତି ଜନ୍ମାନି ଅର୍ଥାତ୍ ସବୁବେଳେ ଭଗବାନଙ୍କ ସହିତ ଅର୍ଜୁନ ଆସୁଛନ୍ତି, ସେ ସାମିପ୍ୟ ମୁକ୍ତି ଅର୍ଜୁନ ପ୍ରାପ୍ତ ହୋଇଛନ୍ତି, ସେଥିପାଇଁ ଭଗବାନଙ୍କ ନିକଟରେ ସେ ସବୁବେଳେ ରହୁଛନ୍ତି। ଯେତେ ଜନ୍ମ ବିତି ଯାଇଛି ସବୁ ଜନ୍ମରେ ଅର୍ଜୁନ ଆସିକି ଭଗବାନଙ୍କ ସହିତ ଆସିଛନ୍ତି। ତେଣୁ ଅର୍ଜୁନ ଯେହେତୁ ଭଗବାନଙ୍କ ଭକ୍ତ, ସେ ଭଗବାନ ଯାହା କହିବେ ତାଙ୍କର କୌଣସି ସନ୍ଦେହ ନାହିଁ। କିନ୍ତୁ ଏଠି ଯେଉଁ ପ୍ରଶ୍ନ ପଚାରୁଛନ୍ତି, ଅପରାହ୍ନ ଭଗବତୁ ଜନ୍ମ, ଅର୍ଜୁନଙ୍କର ଜନ୍ମ ଯେତେବେଳେ ଭଗବାନ ଯେତେବେଳେ ଯୁଦ୍ଧ କରୁଥିଲେ, ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କର ଶାନ୍ତି ହେଇଥିଲେ, ସେତେବେଳେ ତାଙ୍କୁ 80-90 ବର୍ଷ ହେଇଯାଇଥିଲେ। ତେଣୁ 80-90 ବର୍ଷ ତଳରେ ଭଗବାନ ଜନ୍ମ ହେଇଛନ୍ତି, ବସୁଦେବଙ୍କ ପୁତ୍ର ହିସାବରେ ଜନ୍ମ ହେଇଛନ୍ତି, ବାସୁଦେବ ଜନ୍ମ ହେଇଛନ୍ତି, ବା ନନ୍ଦଙ୍କ ପୁତ୍ର ହିସାବରେ ମଧ୍ୟ ସେ ଜନ୍ମଗ୍ରହଣ କରିଛନ୍ତି। ଏବଂ ଅର୍ଜୁନଙ୍କର ସେ କଣ୍ଟେମ୍ପରାରୀ, ଅର୍ଜୁନଙ୍କ ସମବୟସ୍କ ସେମାନେ। କିନ୍ତୁ ଇ ଯେଉଁ କରମ ଜନ୍ମ ବିବସ୍ୱତ, ବିବସ୍ୱତ ସୂର୍ଯ୍ୟ ଦେବତା ବିବସ୍ୱାନ, ସିଏ ହେଉଛନ୍ତି ଏ ବିବସ୍ୱାନଙ୍କ ଠାରୁ ତାଙ୍କର ପୁତ୍ର ଯିଏ ଆସିଛନ୍ତି ସିଏ ହେଉଛନ୍ତି ବୈବସ୍ୱତ। ବୈବସ୍ୱତ ହେଉଛନ୍ତି ସପ୍ତମ ମନୁ, ବ୍ରହ୍ମାଙ୍କର ଗୋଟେ ଦିନରେ ଯେଉଁ 14 ଜଣ ମନୁ ଆସନ୍ତି, ତାଙ୍କ ଭିତରୁ ଜଣେ ମନୁଙ୍କର ସମୟ ହେଉଛି 1 ବର୍ଷରେ ଦିଗ ଯୁଗ। ତେଣୁ ଏଇଭଳି ଭାବରେ ଆମେ ଦେଖିବା ବର୍ତ୍ତମାନ ଯେଉଁ ସପ୍ତମ ମନୁଙ୍କ ସମୟ ଚାଲିଛି, ତାଙ୍କର 28ତମ ଦ୍ୱାପର ଯାଇକି ପରିବର୍ତ୍ତନ ଆସିଛି। କାରଣ ଭଗବାନ ଯେଉଁ ଆସନ୍ତି ସପ୍ତମ ମନୁଙ୍କର 28ତମ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି ଏବଂ 28ତମ ଦ୍ୱାପରରେ ଭଗବାନ କୃଷ୍ଣ ଆସନ୍ତି ଏବଂ ତା ପର ଯେଉଁ କଳିଯୁଗରେ ଚୈତନ୍ୟ ମହାପ୍ରଭୁ ଆସନ୍ତି। ତେଣୁ ଗୋଟିଏ ଦିଗ ଯୁଗର ପରିମାଣ ହେଉଛି କେତେ ନା 43,20,000 ବର୍ଷ। ଏତିକି ହେଉଛି ଗୋଟିଏ ଦିଗ ଯୁଗ, କାରଣ କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ। ଆଉ 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ ହେଉଛି 8,64,000 ବର୍ଷ। ଆର 3 ଗୁଣ ତ୍ରେତାଯୁଗର ପରିମାଣ ହେଉଛି 12,96,000 ବର୍ଷ ଏବଂ ଆର 4 ଗୁଣ ସତ୍ୟଯୁଗର ପରିମାଣ ହେଉଛି 17,28,000 ବର୍ଷ। ଏଇଭଳି ଭାବରେ ସତ୍ୟ ତ୍ରେତା ଦ୍ୱାପର କଳି ଏ 4ଟି ଯୁଗ ମିଶିଲେ ପରିମାଣ 43,20,000 ବର୍ଷ। ତେଣୁ ଏତିକି ଯଦି ଆମେ 28ରେ ଗୁଣିବା ତାହେଲେ ଆମେ ଦେଖିବା 12,04,00,000 ବର୍ଷ ପୂର୍ବେ ଭଗବାନ ଏ ଯେଉଁ ଜ୍ଞାନଟି ଦେଇଥିଲେ ସୂର୍ଯ୍ୟଦେବତା ବ୍ୟବସ୍ଥାଙ୍କୁ, ସୂର୍ଯ୍ୟଦେବତା ବ୍ୟବସ୍ଥାଙ୍କୁ ଦେଇଥିଲେ। ଏଇଥିରୁ ଆମେ ଜାଣିବା ଯେ ବୈଜ୍ଞାନିକମାନେ କହୁଛନ୍ତି ସୂର୍ଯ୍ୟରେ ଜୀବନ ନାହିଁ, ଦେର୍ ଇଜ୍ ନୋ ଲାଇଫ୍ ଇନ୍ ସନ୍, ବଟ୍ କିନ୍ତୁ ପ୍ରକୃତରେ ସେଠି ଜୀବନ ଅଛି। ସୂର୍ଯ୍ୟଦେବତା ବ୍ୟବସ୍ଥା ଦେଖି ସିଏ ହେଉଛନ୍ତି ଜୀବିତ ବ୍ୟକ୍ତି, ଜୀବନ୍ତ ବ୍ୟକ୍ତି, ସେ ହେଉଛନ୍ତି ଦେବତା। ତାଙ୍କର ସବୁ ତାଙ୍କର ବର୍ଣ୍ଣନା କରିଛି, ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି କିଭଳି ଭାବରେ ସୂର୍ଯ୍ୟ ଦେବତା ବିବସ୍ୱାନ ଏ ରଥ ଉପରେ ଆରୋହଣ କରିକି ତାଙ୍କର କାଳଚକ୍ରରେ ଗତି କରୁଛନ୍ତି, ଅସୁରମାନେ ସେ ରଥକୁ ଆଣୁଛନ୍ତି ଏବଂ ନର୍ତ୍ତକୀମାନେ ନୃତ୍ୟ କରୁଛନ୍ତି, ମୁନିଋଷିମାନେ ତାଙ୍କର ବେଦ ଅଧ୍ୟୟନ କରୁଛନ୍ତି। ଏଇଭଳି ଭାବରେ ଭାଗବତ ପଞ୍ଚମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ସୂର୍ଯ୍ୟ ଦେବତା ବିବସ୍ୱାନଙ୍କୁ ଭଗବାନଙ୍କୁ ଜ୍ଞାନ ଦେଇଥିଲେ ଏ ବହୁତ ବର୍ଷ ତଳର କଥା। ତେଣୁ ସାଧାରଣ ଲୋକମାନଙ୍କ ପକ୍ଷରେ ଏହି ପ୍ରଶ୍ନଟି ଉଠିବ ଯେ କୃଷ୍ଣ ତ ଏବେ ଜନ୍ମଗ୍ରହଣ କରିଛନ୍ତି 5,000 ବର୍ଷ ତଳର କଥା, କିନ୍ତୁ ବିବସ୍ୱାନ ସେ ତ କୋଟି 1,00,000,000 ବର୍ଷ ତଳେ ଜନ୍ମ ହୋଇଥିଲେ, ତାହେଲେ କୃଷ୍ଣ କେମିତି ସେ ସମୟରେ ଭଗବାନଙ୍କୁ ବିବସ୍ୱାନଙ୍କୁ କେମିତି ଜ୍ଞାନ ଦେଲେ? ଏହି ସାଧାରଣ ଲୋକମାନଙ୍କର ଯେଉଁ ପ୍ରଶ୍ନ ଆସିବ ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଅର୍ଜୁନ ଏହି ପ୍ରଶ୍ନଟି ପଚାରିଛି। ଭଗବତ ଗୀତାରେ ମୁଖ୍ୟଟି 16 ପ୍ରଶ୍ନ ରହିଛି, ଅନେକ ପ୍ରଶ୍ନ ଅର୍ଜୁନ ପଚାରୁଛନ୍ତି କିନ୍ତୁ ତା ଦେହରେ ମୁଖ୍ୟ ପ୍ରଶ୍ନ 16। ତେଣୁ ଇଏ ଗୋଟିଏ ପ୍ରଶ୍ନ ଯଦି ପଚାରୁଛନ୍ତି ଯେ ଅପରମ ଭଗବତ ଜନ୍ମ, ପରମ ଜନ୍ମ ଦିବସ ଆପଣଙ୍କର ତ ଏବେ ଜନ୍ମ ହେଲା, ଆଉ ବିବସ୍ୱାନ ସେ ତ ବହୁତ ବର୍ଷ କାଳରେ ଜନ୍ମଗ୍ରହଣ କରିଛନ୍ତି, ତାହେଲେ କଥା ଇଏ ତ ବିଜାଣିଆ ତାହେଲେ ମୁଁ କେମିତି ଜାଣିବି ଯେ ତୋ ଆଦୌ ପ୍ରତମାନ ତମେ ଆଗରୁ କଥା କହିଥିଲ କେମିତି ମୁଁ ଜାଣିବି? ତେଣୁ ଯେଉଁ ଭଗବାନ ଯେଉଁ ଜ୍ଞାନ ପ୍ରଦାନ କରିବା ପାଇଁ ଚାହୁଁଥିଲେ, ଯେଉଁ ଜ୍ଞାନ ଭଗବାନ ସୂର୍ଯ୍ୟ ଦେବତା ବ୍ୟବସ୍ଥାଙ୍କୁ କହିଛନ୍ତି ସେ ଜ୍ଞାନ ଅର୍ଜୁନ ଦେବା ପାଇଁ ଚାହୁଁଥିଲେ, କିନ୍ତୁ ଅର୍ଜୁନ ଯେତେବେଳେ ଏ ପ୍ରଶ୍ନ ପଚାରିଲେ ତେଣୁ ଏ ପ୍ରଶ୍ନର ଉତ୍ତର ବର୍ତ୍ତମାନ ଦେବେ ଭଗବାନ। ଏ ପ୍ରଶ୍ନର ଉତ୍ତର ଦେଇସାରିଲା ପରେ ତାପରେ ଯାଇକି ଏ ଯୋଉ ଜ୍ଞାନ ଅନୁଭୂତ ଦେଇଥିଲେ ସୂର୍ଯ୍ୟ ଦେବତା ବ୍ୟବସ୍ଥାଙ୍କୁ ସେ ଜ୍ଞାନ ପୁଣି ଅର୍ଜୁନ ପ୍ରଦାନ କରିଲେ। ତେଣୁ ଏଇଭଳି ଭାବରେ ଏଇ ଯୋଉ ରହିଛି ଆମର ବିଭିନ୍ନ ଆଚାର୍ଯ୍ୟମାନେ ସବୁ ବିଭିନ୍ନ ଟୀକା ଦେଇଛନ୍ତି, ଗୋପାଳ ମହାରାଜ ମଧ୍ୟ ତାଙ୍କ ଯୋଉ ଟୀକା ଦେଇଛନ୍ତି, ବିଭିନ୍ନ ଆଚାର୍ଯ୍ୟମାନଙ୍କ ଟୀକାକୁ ସଂଗ୍ରହ କରି ଗୋପାଳ ମହାରାଜ ଏଠି ତାଙ୍କ ଟୀକା ଦେଇଛନ୍ତି। ବିଶେଷ ଭାବରେ ତାଙ୍କ ଯୋଉ ଗୀତାର ଗାନ ରହିଛି ସେ ଗାନକୁ ମଧ୍ୟ ବହୁତ ସୁନ୍ଦର ଭାବରେ ସେ ପ୍ରଶ୍ନ ବର୍ଣ୍ଣନା କରିଛନ୍ତି, କହୁଛନ୍ତି ତୁମି ତ ନବୀନ ସକା ସେଦିନ ଜନ୍ମିଲେ, କୋଟି କୋଟି ବର୍ଷ ପୂର୍ବେ ସୂର୍ଯ୍ୟ ଜନ୍ମ ନେଲେ, 12 କୋଟି 4 ଲକ୍ଷ ବର୍ଷ ପୂର୍ବେ ସୂର୍ଯ୍ୟ ଦେବତା ବ୍ୟବସ୍ଥା ଜନ୍ମ କରିଛନ୍ତି। ଏ କଥା ଟିକରେ ବୁଝି ପୂର୍ବ ଏକ ଦିନେ ଉପଦେଶ ପୁରାତନ ତୁମି ବଜେଇଥିଲେ, କେମିତି ତାର କଥା ଏବେ ହୋଇଥିଲ ଏ ପ୍ରଶ୍ନଟି ସବୁଥିରେ ଅର୍ଜୁନ କରେ ସନ୍ଦେହ ନାହିଁ, କାରଣ ଅର୍ଜୁନ ଯେହେତୁ ଭଗବାନ ଭକ୍ତ, ଭଗବାନ ଯାହା କହିବେ ସେଇଟାକୁ ସେ ଗ୍ରହଣ କରିବେ। ଭଗବାନ ଅର୍ଜୁନଙ୍କୁ ଭଗବାନଙ୍କର ଇଚ୍ଛାରେ ଅର୍ଜୁନ ଏଇଭଳିଆ ବିଷାଦଗ୍ରସ୍ତ ହୋଇଛନ୍ତି, ବିଷାଦଗ୍ରସ୍ତ ଯଦି ନ ହେଇଥାନ୍ତେ ଭଗବାନଙ୍କର କହିଲେ ଯେ ତମେ ସମ୍ପର୍କିତ ଅନାଥ ଦୃଷ୍ଟି ଅକୃତି କର୍ମାର୍ଜୁନ ପ୍ରୟମାସମ ପାର୍ଥ ନୈତ୍ୟେ କ୍ଷୁଦ୍ର ଦୁର୍ବଳ ପର୍ଯ୍ୟନ୍ତ କହୁଛନ୍ତି ସାଙ୍ଗେ ସାଙ୍ଗେ ଅର୍ଜୁନ ଯୁଦ୍ଧ କରିବା ପାଇଁ ରାଜି ହେଇଥାନ୍ତି, କିନ୍ତୁ ଅର୍ଜୁନ ଯୁଦ୍ଧ କରିଲେ କାହିଁକି ନା ଏଇ ଜ୍ଞାନଟି ଭଗବାନ ଚାହୁଁଛନ୍ତି ଆମକୁ ସମଗ୍ର ମାନବ ଜାତି ପ୍ରଦାନ କରିବା ପାଇଁ। ଏ ଭଗବତ ଗୀତାରେ ଯେଉଁ ଜ୍ଞାନ ଭଗବାନ ପ୍ରଦାନ କରିଛନ୍ତି ସେ ସମସ୍ତ ବେଦର ସାର ଜିନିଷଟି ଭଗବତ ଗୀତା ଏଇ 700 ଶ୍ଳୋକରେ ଆଗରେ ଅର୍ଜୁନଙ୍କର କଥା ରହିଛି, ତାପରେ ସଂଜୟଙ୍କର କଥା ରହିଛି, ଏସବୁ ବାଦ ଦେଲେ ଆଉ ଯେତିକି ଶ୍ଳୋକ ରହିଛି ଶ୍ଳୋକରେ ଭଗବାନ ଏଇ ସମସ୍ତ ବୈଦର ସାର ଜିନିଷଟି ବର୍ଣ୍ଣନା କରିଛନ୍ତି। ସର୍ବୋପରିଷଦ ଭାବ ଦୁର୍ଭା ଉପମାନନ ପାର୍ଥ ବର୍ଷା ଦୁର୍ଭକ୍ତା ଦୁର୍ଦ୍ଧ ଗୀତାନ୍ତମ ସମସ୍ତ ଉପନିଷଦର ସାର ଜିନିଷ, ବେଦ ଉପନିଷଦ ପୁରାଣର ସାର ଜିନିଷ ଏଇ ଭଗବତ ଗୀତାରେ ଭଗବାନ ପ୍ରଦାନ କରିଛନ୍ତି। ତେଣୁ ଭଗବାନ ଯେହେତୁ ଚାହୁଁଛନ୍ତି ସମଗ୍ର ମାନବ ସମାଜ ପାଇଁ ଏଇ ଜ୍ଞାନ ପ୍ରଦାନ କରିବେ, ବୈଦିକ ଜ୍ଞାନ ସଂକ୍ଷେପରେ ଏ ସାଧାରଣ ଲୋକମାନେ ବୁଝିବା ପାଇଁ, ସେଥିପାଇଁ ପ୍ରଭୁପାଦ ମହାରାଜ କହନ୍ତି ଏ ଭଗବତ ଗୀତା ହେଉଛି ହାଇସ୍କୁଲ ଷ୍ଟଡି, ଭାଗବତମ ହେଉଛି ଗ୍ରାଜୁଏସନ୍ ଷ୍ଟଡି, ଏବଂ ଚୈତନ୍ୟ ଚରିତାମୃତ ହେଉଛି ପୋଷ୍ଟ ଗ୍ରାଜୁଏସନ୍ ଷ୍ଟଡି। ଭଗବତ ଗୀତାଟା ସାଧାରଣ ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ, ଏବଂ ଯେଉଁମାନେ ଟିକେ ଉନ୍ନତ ସ୍ତର କଲେଣି ସେମାନେ ଭାଗବତ ଅଧ୍ୟୟନ କରିବେ ବା ଭାଗବତ ବୁଝିପାରିବେ, ଏବଂ ଆଉ ଟିକେ ଯେଉଁମାନେ ଉନ୍ନତ ସ୍ତର କଲେଣି ସେମାନେ ଚୈତନ୍ୟ ଚରିତାମୃତ ବୁଝିପାରିବେ। ତେଣୁ ଭଗବାନ ଏଭଳି ବ୍ୟବସ୍ଥା କରିଛନ୍ତି ଯେ ଅର୍ଜୁନ ଯଦିଓ ଭଗବାନଙ୍କର ଭକ୍ତ ତାଙ୍କର କୌଣସି ସନ୍ଦେହ ନାହିଁ ଭଗବାନଙ୍କ କଥାରେ, କିନ୍ତୁ ଏହି ସମସ୍ତ ମାନବ ସମାଜର କଲ୍ୟାଣ ପାଇଁ ସେ ବିଷାଦଗ୍ରସ୍ତ ହୋଇଛନ୍ତି ଏବଂ ଏହିଭଳି ଭାବରେ ବିଭିନ୍ନ ପ୍ରକାର ପ୍ରଶ୍ନଟି ପଚାରୁଛନ୍ତି, ତେଣୁ ଏହି ପ୍ରଶ୍ନ ଉତ୍ତରରେ ଭଗବାନ ସେ ପ୍ରଶ୍ନର ଉତ୍ତର ସବୁ ଦେବେ। ପ୍ରଭୁ ଆସିଲା କେବେ ଭଗବତ ଗୀତା କହିବେ, ତେଣୁ ମୁଁ ଆଜି କଥା କହିଛି ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ
ରୂପା ଚପଲ ଥାକିଲେ ଚୁରି ହେଇଯାଉଛି, ଟାୟାର ଚପଲ କିଣି ଦେବ ଆଉ ଚୁରି ହେବ।